मनसोभेक्षणायतम अहम पूर्वम इति संस्पृशरे मिरे। भगवान वृंदावन लीला सब हूँ भगवान वन शोभा देखापी जो टे दूर पड़े जाऊँच बर्षमान को लेकिन जाऊँ तो सांग मान सब जाते कृष्ण पल दूर को सांगे सांगे भितर ये कंपिटिशन हो किए फास्ट कृष्ण किए छुईब कहीं अहम पूर्वम इति संस्पर्श रेमे दौड़ दौड़ी जाइकिरी जी आग छुईद कृष्ण को सी कह प्रथम छुईदेली कृष्ण को यही भाव से आनंद सब प्राप्त होते सुखदेव गोस्वामी कहते इथं सतां ब्रह्म सुखानुभूत्या दास्यगतानां वरदैवतेन मायाश्रितानां नरदारकेण साकं विजहो कुत पुण्यपुञ्जा। ये भगवान के साथ इन जो सब लीला करोपबाड़क मैंने सखा हिसाब से इन्हने इथं सतां ब्रह्म सुखानुभूत्या ये जो मैंने कृष्ण को जो मैंने देखुंट जो मैंने सतांग जो मैंने भगवान भक्त विशेष भाव जो मैंने ज्ञानी भक्त से मैंने कृष्ण को देखले से मैंने ब्रह्म सुख अनुभव करेंगे। ज्ञानी मान ब्रह्म ओम से मैंने पूजा करेंगे आराधना करेंगे तेणु कृष्ण को देखले से मैंने ब्रह्म सुख प्राप्ति हे इतम सतांग ब्रह्म सुख अनुभूत्या दास्यगतान परदैवतेन जो मैंने भगवान भक्त दास्य भाव भगवान सहित संपुक्त होती सन्त दास्य सख्य बात्सल माधुर्य ये सब जो भगवान को देखिए कृष्ण को सेने जानवे ये हूँ परदेवता ये हूँ श्रेष्ठ देवता भगवान स्वयं भगवान कि मायाश्रितान नरदारकेण जो मायार अधीन अच्छा त्रिगुणमय मायार से कौन भाव नरदारकेण आम भाया मनुष्य साकं बुझु कृतपुण्य पुंजा साकं जो मैंने यहाँ जो मैंने भगवान सहित लीला सब करतपुण्य पुंजा पुण्य अशेष पुण्य करुण्य फल अनुसार भगवान सहित किए कौ भाव संपुक्त होने प्रकार सेवा रत तेणु ये कहीकि भगवान जो अघ अघासुर वत्स अघासुर पद्धति लीलाटी भगवान कहले से अघासुर जो भगवान आसते सका सका से दिन आसी भोर भोर से कौन है अघ हूँ पाप पापर मूर्तिमंत विग्रह हूँ अघासुर अघ हूँ बकीर भाई बकासुर अघासुर बकी तीन भाई भी सब अच्छा तुम जमी किटू चिटू चिन्ह तीन पुओ झे सेमती ये तीन जन थे भाई भाई बकी हूँ पुतना पुतना को मार सारे तेणु बर्तमान अघ आसला कहला मो भी मारे तो मुझे मारिदेवी कहीकि अघासुर गोटे विराट गोटे सर्प अजगर सर्पर शरीर धारण कर आसिक मुह को टेक पटिक मल्ला रही जितने से आसवे सबू बाक सब सांग सहित कृष्ण को बाछुरी गाय सब ये सब नहीं पांच वर्ष लीला सब कुमार बयस लीलाटा यहाँ हूँ कुमार बयस शेष लीलाटे अघास तेणु सब पार्टी पकईदे सब तो गिलीजी भस्म करदे समस्त ये कहीकि विराट बड़ पार्टी मेला कर कृष्ण सांग मैंने देखिक अद्भुत ये रूप को कारण से सका सका आदिन से दिन सका सका आउ सब देखिक भावती ये गोटे कि अद्भुत जगह गोटे आम आसगल आज ये गोटे साप भाया रही अजगर भाया रही कहते ना से दूसूस एमती सब पशिगल भाई साप जो जीवाटा जीवाटा जी गोटे नाली रास्तार पड़ी ना ना से नाली रास्ता ना सीटा हूँ अजगर जीवा एमती कौन सब कही कही तार भर सब पश भगवान बाध्य पशिले भितर हाँ तेणु ये जो भगवान पशिले से सागे सागे से पार्टी बहन कला बहन कला कृष्ण देवता मैंने देखुं से लीला भगवान तेणु से सब हाहाकार कर भगवान को सी गिरीदेला ଯଦିଓ ଦେବତାମାନେ ଜାଣିଛନ୍ତି ଯେ ଭଗବାନଙ୍କୁ କେହି ମାରିପାରିବେନି, ଭଗବାନଙ୍କର ମୃତ୍ୟୁ ନାହିଁ, କିନ୍ତୁ ତଥାପି ସେ ଦୃଶ୍ୟ ଦେଖି ସେମାନେ ବିକଳ ହେଇଯାଉଛନ୍ତି। ତେଣୁ ଭଗବାନ ନିଜକୁ ତା ଭିତରେ ରହିକି ନିଜକୁ ବୃଦ୍ଧି କରେଇକିରି ସେ ଅଘାସୁରର ପିଠି ପେଟକୁ ଚିରିକିରି ବାହାରିଲେ, ଭଗବାନ ବାହାରିଲେ। ଏବଂ ଯେଉଁ ତାଙ୍କର ସାଙ୍ଗ ବାଳକମାନେ ବତ୍ସାମାନେ ଏମାନେ ସବୁ ମୃତ୍ୟୁବରଣ କରିଥିଲେ, କେବଳ ତାଙ୍କୁ ତାଙ୍କ ଦିବ୍ୟ ଦୃଷ୍ଟିରେ ଦୃଷ୍ଟିପାତ ଯେତେବେଳେ କରିଥିଲେ ସେମାନେ ସବୁ ପୁଣି ଜୀବନ ଧାରଣ କରିକି ପୁଣି ଆସୁଛନ୍ତି। ହଁ, ଏଭଳି ଭାବରେ ହେଇକିରି ସବୁ ଆସିକିରି ସେ ଯେଉଁ ଅଘାସୁର ତାର ଶରୀରଟି ସେଇଠି ପଡ଼ିଛି, କିନ୍ତୁ ମୃତ୍ୟୁ ଶରୀର ହେଲେ କ'ଣ ହେବ, ସେ ଶରୀରଟା ଯେହେତୁ ଭଗବାନ ସ୍ପର୍ଶ କରୁଛନ୍ତି ତେଣୁ ସେଇଟା ସୁବାସ ଦୁର୍ଭାସ ଏବଂ ସେଇଟା ଗୋଟେ ଦିବ୍ୟ ଶରୀରରେ ପରିବର୍ତ୍ତନ ହେଇଯାଇଛି। ତେଣୁ ସେ ଶରୀରରେ ସେଠି ସବୁ ଥିଲା ସେଠି, ଏବଂ ସବୁ ସେମାନେ କୃଷ୍ଣ ଏବଂ ତାଙ୍କର ସାଙ୍ଗ ବାଳକମାନେ ସବୁ ସେଥିରେ ତା ସହିତ ଖେଳା ସବୁ କରନ୍ତି, ସେଠି ସେ ଖେଳ ସବୁ କରନ୍ତି। ତେଣୁ ଏଇଭଳି ଭାବରେ କରିସାରିକିରି ଲୀଳା ସରିଲା ପରେ ସେମାନେ ଆସିକିରି ଖାଇନାହାନ୍ତି, ସକାଳୁ ପଳାଇ ଆସନ୍ତି ଭୋରୁ ଭୋରୁ ସନ୍ଧ୍ୟା ସନ୍ଧ୍ୟା ଖାଇକିରି ଆସନ୍ତି, କିନ୍ତୁ ସେଦିନ ଆଉ ଖାଇନାହାନ୍ତି। ସବୁ ଖାଦ୍ୟ ସବୁ ବନ୍ଧାବନ୍ଧି କରିକି ସବୁ ଆଣିଛନ୍ତି, ଗୋଟେ ଯମୁନା ନଦୀ ତୁଟରେ ବସିକିରି ଖାଦ୍ୟ ଗ୍ରହଣ କରୁଛନ୍ତି, ବନଭୋଜି କରୁଛନ୍ତି। ତେଣୁ ଏହି ସମୟରେ ହଁ, ଏ ଯେଉଁ ଇଏ ହେଲା ଅଘାସୁର ବଦ୍ଧ ଯେଉଁ ହେଲା, ସେଠି ବିରାଟ ସାଉଣ୍ଡ ହେଲା, ବିରାଟ ଶବ୍ଦ ହେଲା, ପେଟ ଚିରିକି ଭଗବାନ ବାହାରିଲେ ତ ବିରାଟ ସାଉଣ୍ଡ ହେଲା। ଏବଂ ସବୁ ଲୀଳା ସବୁ ଦେଖିକି ଦେବତାମାନେ ଫେରୁଛନ୍ତି, ସେ ସେ ବ୍ରହ୍ମା ଯେତେବେଳେ ଶୁଣିଲେ ଏ ସାଉଣ୍ଡଟା, ସେ ଭାବିଲେ କେଉଁଠି ସାଉଣ୍ଡଟା ହେଲା, ଗୋଟେ ଯେଉଁ ବ୍ରହ୍ମାଣ୍ଡ ଧ୍ୱଂସ ହେଲା ଭଳିଆ ଶବ୍ଦ ହେଉଛି, ବ୍ରହ୍ମାଣ୍ଡ ଧ୍ୱଂସ ବେଳେ ଯେଉଁ ଶବ୍ଦ ହୁଏ ସେଭଳି ଶବ୍ଦ ହେଉଛି। ତେଣୁ ସିଏ ଆସି ଦେଖିଲା ବେଳକୁ ଦେବତାମାନେ ସବୁ ଯାଉଛନ୍ତି, ସେ ଜାଣିଲେ ଏ ଭଗବାନଙ୍କର ଏଇ ଲୀଳାଟି ହେଇଛି। ମୁଁ କହିଲି ଠିକ ଅଛି, ଯାଇ ଦେଖିବା କ'ଣ ବର୍ତ୍ତମାନ ପୁଣି କ'ଣ ଲୀଳା ହେଉଛି ଭଗବାନଙ୍କର। ଯାଇ ଦେଖିଲା ବେଳକୁ ଭଗବାନଙ୍କର ଚାଲିଛି ଇଏ ଲୀଳା, ଖାଇବା ଲୀଳା, ବନଭୋଜି ଲୀଳା, ଯମୁନା ପୁଲିନ ଭୋଜି ଲୀଳା, ଛେଡ଼ ଛେଡ଼ି ହେଇକି ଖାଉଛନ୍ତି, ଅଇଁସା ଖାଉଛନ୍ତି, ସବୁ ଦେଖିକି ବ୍ରହ୍ମା କହୁଛନ୍ତି କ'ଣ ଭଗବାନ ନା ଆଉ କିଏ, ଆଉ ଜଣେ କିଏ ଆସିଗଲେ ଭଗବାନଙ୍କୁ ଏଇଟା ଅନ୍ତର୍ଧାନ ହେଇଗଲେ ନା କ'ଣ, ଇଏ ଭଗବାନ କ'ଣ ଏମିତି ହେଇପାରିବେ, ଭଗବାନ ଯାହାଙ୍କୁ ଖାଇବା ପାଇଁ ଦେବା ପାଇଁ କେତେ ପ୍ରକାର ବେଦ ବାଣୀରେ ବେଦ ମନ୍ତ୍ର ଉଚ୍ଚାରଣ କରିକି ବହୁତ ନିଷ୍ଠାର ସହିତ ଭୋଗ ଲଗେଇକିରି, ହଁ ପୁରୀରେ ଯେମିତି ଇଏ ସୁଆରମାନେ ନାକରେ ବାନ୍ଧିକିରି ଆଣୁଛନ୍ତି, କେତେ ପ୍ରକାର ନିଷ୍ଠାର ସବୁ ଖାଇବାକୁ ଦେଉଛନ୍ତି ଭଗବାନ, ଆଉ ଇଏ କ'ଣ ଏମିତି ସବୁ ସାଙ୍ଗମାନଙ୍କଠୁ ନେଇକି ଛଡ଼େଇକି ଖାଇ ଦେଉଛନ୍ତି, ଇଏ କରୁଛନ୍ତି, ତାଙ୍କଠୁ ସେମିତି ଖାଉଛନ୍ତି। ଭଗବାନ ଯେଉଁ ବନଭୋଜି ଲୀଳାଟି କରୁଛନ୍ତି, ଭଗବାନ ମଝିରେ ବସିଛନ୍ତି, ତାଙ୍କ ସାଙ୍ଗମାନେ ସବୁ ଚାରିପଟେ ବସିଛନ୍ତି, ଅନେକ ସାଙ୍ଗମାନେ ସବୁ ଅଛନ୍ତି, କିନ୍ତୁ ଭଗବାନଙ୍କର ଗୋଟିଏ ପଟେ ମୁହଁ ରହିବା କଥା, କିନ୍ତୁ ଭଗବାନଙ୍କର ସେ ଐଶ୍ୱର୍ଯ୍ୟ ଚାରିଆଡ଼େ ମୁହଁ, ଯିଏ ଦେଖିବ ଭଗବାନ ମୁହଁ ଦେଖୁଛି, ସେ ଭାବୁଛନ୍ତି ଭଗବାନ ମୁଆଡ଼ୁ କୃଷ୍ଣ ମୁଆଡ଼ୁ ଅନୁସାରେ ବସିଛନ୍ତି, ତାଙ୍କ ପଟ ପଛପଟ କରିଛନ୍ତି, ଏଇଭଳି ଭାବେ ଚିନ୍ତା କରୁଛନ୍ତି, ଏ ଭଗବାନଙ୍କର ଗୋଟେ ଐଶ୍ୱର୍ଯ୍ୟ। ତେଣୁ ଏଇଭଳି ଭାବରେ ଲୀଳା ଦେଖିକି ବ୍ରହ୍ମା ଦେଖିକିରି ମଧ୍ୟ ସିଏ ମୋହ ହେଇଯାଉଛନ୍ତି, ସେଥିପାଇଁ ଭାଗବତରେ କୁହାଯାଉଛି ମୁହ୍ୟନ୍ତି ଯତ୍ ସୁରେ ଭଗବତ, କେଉଁଠି କୁହାଯାଇଛି ପ୍ରଥମ ମୁହ୍ୟନ୍ତି ଯତ୍ ସୁରେ, ଦେବତାମାନେ ମଧ୍ୟ ମୋହ ହେଇଯାଆନ୍ତି, ବ୍ରହ୍ମା ମଧ୍ୟ ମୋହ ହେଇଯାଉଛନ୍ତି। ତେଣୁ ସିଏ କହିଲେ ଦେଖିବା ଆମେ ପରୀକ୍ଷା କରିବା ପ୍ରତ୍ୟେକ ପ୍ରକୃତିରେ ଭଗବାନ ଆଉ କିଏ ଜଣେ ଆସି ଲୀଳା କରୁଛନ୍ତି। ତେଣୁ ସେ କ'ଣ କଲେ, ବା ତାଙ୍କର ବାଛୁରୀମାନଙ୍କୁ ସବୁ ନେଇଗଲେ, କାରଣ ଭଗବାନଙ୍କ ସମ୍ମୁଖକୁ ସେ ଆସିପାରିବେନି ତ, ଭଗବାନଙ୍କ ସମ୍ମୁଖରେ ମାୟା କାର୍ଯ୍ୟ କରିବନି, ଯାହା କରିବ ପଛପଟେ, ତେଣୁ ଦୂରରେ ଯେତେବେଳେ ବଛୁରୀମାନେ କରୁଛନ୍ତି ତାଙ୍କ ବଛୁରୀମାନଙ୍କୁ ସବୁ ନେଇକିରି ଆକର୍ଷଣ କରିକି ନେଇଯାଇକି ସେ ସବୁ ଲୁଚିଗଲେ। ତାପରେ ଯେତେବେଳେ ଗୋପବାଳକମାନେ ଦେଖିଲେ ଯେ ବାଛୁରୀମାନେ ନାହାନ୍ତି, ତେଣୁ ସିଏ ବିକଳ ଯେତେବେଳେ ହେଇଗଲେ, ଭଗବାନ କହୁଛନ୍ତି କିଛି ଚିନ୍ତା କରିବା ଦରକାର ନାହିଁ, ମୁଁ ଯାଇକି ତାଙ୍କୁ ସବୁ ଆଣି ତୁମେ ଖାଉଥା। ଭଗବାନ କ'ଣ କରୁଛନ୍ତି ନା, ସେଇ ଚତୁର୍ଦ୍ଦଶ ଅଧ୍ୟାୟରେ ଯେଉଁ ଶ୍ଳୋକଟି ଆମେ କହିଲେ, ତା ପୂର୍ବରୁ ଆଉ ଗୋଟେ ଶ୍ଳୋକ ଅଛି, ସେ ଶ୍ଳୋକଟି ସେ କହୁଛନ୍ତି। ସେ ଭଗବାନଙ୍କର ଏଇଠି କିଭଳି ଲୀଳା ନା, ନମୁଜେ ଦ୍ରବ ପୁଷେ ତଡ଼ିତ୍ବରାୟନ ଗୁଞ୍ଜାବତଂସ ପରିପିଚ୍ଛ ଲସଟ ମୁଖାୟ ବନ୍ୟସ୍ରଜେ କବଳବେତ୍ର ବିଷାଣ ବେଣୁ ଲକ୍ଷ୍ମଣ ଶ୍ରୀ ମୃଦୁପଦେ ପଶୁପାଙ୍ଗ ଯାଏ। ଭଗବାନଙ୍କର ଏଇଟାକୁ ଦେଖିକିରି, ସେ ରୂପ ଦେଖିକିରି ଏହି ସ୍ତୁତିରେ ଚତୁର୍ଦ୍ଦଶ ଅଧ୍ୟାୟରେ ସ୍ତୁତି କରିବେ ବ୍ରହ୍ମା, ସେଥିରେ ସେ କହିବେ ଯେ ହାତରେ କବଳ ବେତ୍ର, ହାତରେ ଦହିଅନ ଧରିଛନ୍ତି, ବେତ୍ର ବେଣୁ ସିଙ୍ଗା ଏସବୁ ଧାରଣ କରିଛନ୍ତି। ଅଭ୍ରବପୁ ସେ ଭଗବାନଙ୍କର ଶରୀର କିଭଳି ନା ଶ୍ୟାମ ରଙ୍ଗ। ତଡ଼ିଦମ୍ବରାୟ, ତଡ଼ିତ କହିଲେ ଯେମିତି ଅମ୍ବର ବା ଆକାଶରେ ଯେମିତି ବିଜୁଳି ମାରିଲେ ଯେଉଁଭଳି ଭାବରେ ସୌନ୍ଦର୍ଯ୍ୟ ଦୁଷେ ସେଭଳି ଭାବରେ ଭଗବାନଙ୍କ ସୌନ୍ଦର୍ଯ୍ୟ ରହିଛି। ଏବଂ ଗୁଞ୍ଜାବତ ଗୁଞ୍ଜା ଧାରଣ କର୍ଣ୍ଣରେ ସବୁ ଧାରଣ କରିଛନ୍ତି, ଭିନ୍ନ ଫୁଲ ଧାରଣ କରିଛନ୍ତି, ମୁଖରେ ଶିଖରେ ପରିପିଚ୍ଛ କହିଲେ ମୟୂରପିଚ୍ଛ ଧାରଣ କରିଛନ୍ତି। ଏବଂ ଲସନ ମୁଖା, ମୁଖ ବହୁତ ସୁନ୍ଦର ଚିକ୍ ଚିକ୍ କରୁଛି ମୁଖ। ବନ୍ୟସଜ, ବନ୍ୟସଜ କହିଲେ ବନମାଳ ଧାରଣ କରିଛନ୍ତି, ହାତରେ ସେ ଦହିଅନ୍ନ ସବୁ ଧାରଣ କରିଛନ୍ତି, ବେତଳ ବେଣୁ ବିଷାଣୁ ବେଣୁ ସବୁ ଧାରଣ କରିକିରି। ଲକ୍ଷ୍ମୀ ସେ ମୃଦୁପଦେ ପଶୁପାଙ୍ଗ, ମୃଦୁପଦେ ମାନେ ଧୀରେ ଧୀରେ ଛୋଟ ଛୋଟ ପଦ, ଛୋଟ ପାଦ, ବହୁତ କୋମଳ ପାଦରେ ସବୁ ଲକ୍ଷ୍ମଶ୍ରୀ ଯାହାଙ୍କର ବକ୍ଷରେ ଲକ୍ଷ୍ମୀ ଅବସ୍ଥାନ କରନ୍ତି, ସେ ଯାଉଛନ୍ତି ପଶୁପାଙ୍ଗ ଯାଏ। ଏଇ ପଶୁ ପାଳନ କରିକିରି ଗୋପାଳ ହିସାବରେ ସେ ଯାଉଛନ୍ତି, ଆର ବହୁତ ରହିଛି ତତ୍ତ୍ୱ ସବୁ ରହିଛି। ଯାହା ଏଇଭଳି ଭାବରେ ଭଗବାନ ଯାଇକି ଦେଖୁଛନ୍ତି, ଯେତେବେଳେ ଚାରିଆଡ଼େ ଦେଖୁଛନ୍ତି ନାହିଁ ମାଛିମାନେ ନାହାନ୍ତି, ଭଗବାନ ଜାଣିପାରିଲେ ବ୍ରହ୍ମା ଏସବୁ ଲୀଳା କରୁଛନ୍ତି ବୋଲି। ତାପରେ ଯେତେବେଳେ ଫେରିକି ଆସୁଛନ୍ତି ଦେଖିଲା ବେଳକୁ ବ୍ରହ୍ମା କ'ଣ କଲେ, ଭଗବାନ ଯେହେତୁ ଚାଲି ଯାଇଛନ୍ତି ସେ ସମୟରେ ତାଙ୍କର ସାଙ୍ଗମାନଙ୍କୁ ନେଇଯାଇଛନ୍ତି, ନେଇକିରି ଗୋଟେ ଗୁମ୍ଫାରେ ରଖିଛନ୍ତି, ସତ୍ୟ ଲୋକ ରଖି ଆସୁଛନ୍ତି। ତା ଭିତରେ ଗୋଟେ ମୁହୂର୍ତ୍ତ ବିତି ଯାଇଛି, କିନ୍ତୁ ତା ଭିତରେ ଆସି ଦେଖିଲା ବେଳକୁ ଭଗବାନଙ୍କ ସେ ଲୀଳା ଚାଲିଛି। ଯେଉଁ ବନବିହାର ଲୀଳା ସବୁ, ବନଭୋଜି ଲୀଳା ସବୁ କରୁଥିଲେ ସେ ସରିଲା ପରେ ସେସବୁ ଯେମିତି ଉଚ୍ଚାରଣ ଇତ୍ୟାଦି କରୁଛନ୍ତି ସେସବୁ ଚାଲିଛି। ତେଣୁ ବ୍ରହ୍ମା କହିଲେ ମୁଁ ତ ତାକୁ ସବୁ ଲକିକି ଆସି ଲୁଚେଇକିରି ପୁଣି କ'ଣ ଚାଲିଛି। ତାପରେ ଯେତେବେଳେ ବ୍ରହ୍ମା ଯେତେବେଳେ ବିସ୍ମ ହେଇଯାଉଛନ୍ତି, ଭଗବାନ ନିଜର ରୂପକୁ ଦେଖାଉଛନ୍ତି, ଭଗବାନ କ'ଣ କରିଛନ୍ତି ନିଜକୁ ବିସ୍ତାର କରିଛନ୍ତି। ଯେତେ ବାଚିକି ଥିଲେ, ଯେତେ ସାଙ୍ଗମାନେ ଥିଲେ, ଯେତେବେଳେ ଏମିତିକି ବେତ୍ର ବେଣୁ ସବୁ ଯିଏ ସେ ଯିଏ ଶିକା ଯିଏ ସା ଯାହା ଧାରଣ କରିଥିଲେ ସବୁ ଧରିକିରି ଭଗବାନ ସେ ଲୀଳା କରୁ। ଗୋଟେ ବର୍ଷ କାଳ ତାଙ୍କର ବ୍ରହ୍ମାଙ୍କର ଗୋଟେ ମୁହୂର୍ତ୍ତ ମାନେ ଏଠି ଗୋଟେ ବର୍ଷ ହେଇଯାଇଛି। ତେଣୁ ଯେତେବେଳେ ଆସିକି ଦେଖୁଛନ୍ତି, ତାପରେ ଯେତେ ଭଗବାନଙ୍କୁ ଦର୍ଶନ ଦର୍ଶନ କରୁଛନ୍ତି, ଯେତେବେଳେ ସେ ବିସ୍ମିତ ହେଇକି ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି ଚତୁର୍ଦ୍ଦଶାରେ ଏଇଟା। ତେଣୁ ଏଇ ଲୀଳାଟିକୁ ପ୍ରଥମେ କହୁନଥିଲେ ସୁଖଦେବ ସ୍ୱାମୀ, କାହିଁକିନା ଏଇଟା ସମସ୍ତେ ବୁଝିପାରିବେନି ବୋଲି, କିଏ ଅବିଶ୍ୱାସ କରିବ କିଏ କ'ଣ କରିବ। ତେଣୁ କିନ୍ତୁ ପରୀକ୍ଷିତ ମାନେ ପଚାରିଲେ, ସୁଖଦେବ ଗୋସ୍ୱାମୀ ଗୋଟେ ମାନେ ଇନଡାଇରେକ୍ଟଲି କହିଦେଲେ ଯେ ଭଗବାନଙ୍କ ଏଇ ଲୀଳାଟି ଯଦିଓ କୁମାର ବୟସରେ ହେଇଥିଲା କିନ୍ତୁ ପୌବନ ବୟସରେ ତାଙ୍କର ସାଙ୍ଗମାନେ ସେଟାକୁ ବର୍ଣ୍ଣନା କଲେ ପିଲାମାନେ। ତେଣୁ ସେଇଟାକୁ ସେ ପ୍ରଶ୍ନ ପଚାରିଲେ କାହିଁକି ସବୁ ଏଇଟାକୁ କୁମାର ବୟସରେ ଲୀଳାଟାକୁ କାହିଁକି ପୌବନ ବୟସରେ ବର୍ଣ୍ଣନା କରାଗଲା, ଆର କାରଣ କ'ଣ। ଦଶ ଅଧ୍ୟାୟରେ ଏଇଟାକୁ ପରୀକ୍ଷିତ ମହାରାଜ ପଚାରିଲେ, ତେଣୁ ପରୀକ୍ଷିତ ମହାରାଜ ଯଦି ପ୍ରଶ୍ନ ପଚାରିଲେ ସୁଖଦେବ ଗୋସ୍ୱାମୀ ବହୁତ ଖୁସି ହେଇଗଲେ। କହିଲେ ସୁଖଦେବ ଗୋସ୍ୱାମୀ କାହିଁକି ଖୁସି ହେଲେ ନା, ଯେହେତୁ କଥା କହିଲା ବେଳେ ସେ ଶୁଣୁଛନ୍ତି, ବହୁତ ମନ ଧ୍ୟାନ ସହକାରେ ଶୁଣୁଛନ୍ତି, ତେଣୁ ସେଥିପାଇଁ ସେ ବହୁତ ଖୁସି ହେଇକି ଠିକରେ ସତାମେଂ ସାର ଭୂତାଂ ନିସର୍ଗ ଯଦର୍ଥବାଣୀ ଶ୍ରୁତିଚେତସାମପି ପ୍ରତିକ୍ଷଣ ନବ୍ୟବଦ ଅଚ୍ୟୁତ ସ୍ତ୍ରିୟା ବିଟାନାମ ଇବ ସାଧୁ ବାର୍ତ୍ତା। ଯେମିତି ଲମ୍ପଟ ବ୍ୟକ୍ତିମାନେ ସ୍ତ୍ରୀ ଲୋକମାନଙ୍କ ବିଷୟରେ ଶୁଣିବା ପାଇଁ ବିଭିନ୍ନ ପ୍ରକାର ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେମାନେ ସ୍ତ୍ରୀ ଲୋକମାନଙ୍କ ବିଷୟରେ ଶୁଣିକିରି, ସେଭଳିଆରେ ତମେ ଏତେ ସାଧୁ ସତାମୟ ସାରଭୂତ ନିସର୍ଗ, ତମେ ତମର ସୁହୃଦୟ ସେଭଳି ଭାବରେ ଭଗବାନ କଥା ଶୁଣିବା ପାଇଁ ସବୁବେଳେ ବ୍ୟଗ୍ର। ତେଣୁ ଭଗବାନ କଥା ଯେତେ ଶୁଣିଲେ ମଧ୍ୟ ତମକୁ ସେଇଟା ନୂଆ ଲାଗୁଥିବ, ନବ୍ୟବତ ଅଚ୍ୟୁତ ସ୍ଥିତ କହିକିରି ସେ ଏଇ କଥାଟି କହିଲେ। ତେଣୁ ଆ ଭିତରେ ଗୋଟାଏ ବର୍ଷ ବିତିଗଲା, ଗୋଟାଏ ବର୍ଷ ଭିତରେ ଭଗବାନ ଯେଉଁ ଲୀଳା ସବୁ ଯେମିତି ଚାଲିଥିଲା ସମସ୍ତଙ୍କ ଘରକୁ ଯାଇକିରି ତାଙ୍କର ପୁଅ ହିସାବରେ ଗୋପୀମାନଙ୍କ ପୁଅ ହିସାବରେ ରହିକିରି ତାଙ୍କ ସ୍ତନପାନ କରୁଛନ୍ତି, ବାଛୁରୀ ହିସାବରେ ରହିକିରି ସେ ଗାଈର ସ୍ତନପାନ କରୁଛନ୍ତି, ଏଇଭଳି ଭାବରେ କେହି ଜାଣିପାରୁନାହାନ୍ତି ଏବଂ ସମସ୍ତେ ବହୁତ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତାଙ୍କର ନିଜ ପୁଅ ଗୋପୀମାନେ କୃଷ୍ଣଙ୍କୁ ଦେଖିକି ବହୁତ ଇଏ କରୁଥିଲେ, ନିଜ ପୁଅଠୁ ଅଧିକ କୃଷ୍ଣଙ୍କୁ ଭଲ ପାଉଥିଲେ। କିନ୍ତୁ କୃଷ୍ଣ ଯେତେବେଳେ ସ୍ୱୟଂ ତାଙ୍କର ପୁଅ ହେଇକି ଆସେ ସେମାନେ ଜାଣିନାହାନ୍ତି, କିନ୍ତୁ ସେମାନେ ଆହୁରି ଅଧିକ ତାଙ୍କୁ ଭଲ ପାଉଛନ୍ତି। ଏସବୁ ଲୀଳା ପରେ ଜଣାପଡ଼ିଲା, ଯେତେବେଳେ ଗୋଟେ ବର୍ଷ ପୁରିଆକୁ ଅଛି କିଛି ଦିନ, ସେତେବେଳେ କ'ଣ ହେଇଛି, ଗୋପ ବାଳକମାନେ ଯେଉଁମାନେ ଗୋପ ବୟୋଜ୍ୟେଷ୍ଠ ଗୋପମାନେ ସେମାନେ ଗାଈମାନଙ୍କୁ ନେଇକି ଚରଉଛନ୍ତି ଉପରେ, ବୃନ୍ଦାବନ ଉପରେ, ଗୋବର୍ଦ୍ଧନ ଉପରେ। ଏମାନେ କ'ଣ କଲେ ନା, ସେ ତଳକୁ ପଳାଇ ଆସିଲେ, ସେମାନେ ଅଲଗା ଜାଗାକୁ ନ ଯାଇକି ସେଇ ତଳକୁ ପଳାଇ ଆସିଲେ। ଏଇସବୁ ସାଙ୍ଗମାନେ ଏ ସ୍ୱୟଂ ଭଗବାନ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି। ତାଙ୍କୁ ଦେଖିକିରି, ସେ ବାଛୁରୀମାନଙ୍କୁ ଦେଖିକିରି, ଯଦିଓ ସେ ପାହାଡ଼ ଉପରେ ସେମାନେ ସବୁ ଅଛନ୍ତି, ତାଙ୍କର ଗାଈମାନେ ମାଆମାନେ, ତାଙ୍କର ଆ ଭିତରେ କେତେ ଜଣଙ୍କର ଗାଈମାନଙ୍କର ଆଉ ଗୋଟେ ଗୋଟେ ବାଛୁରୀ ହେଇଗଲାଣି, କିନ୍ତୁ ସେ ତାଙ୍କ ପାଇଁ ଏତେ ଆଗ୍ରହ ନ ପ୍ରକାଶ କରିକି ଏମାନଙ୍କୁ ଦେଖିକିରି, ଏମାନଙ୍କୁ ଆଉ ସେମାନେ କ୍ଷୀର ଦେଉନାହାନ୍ତି ନା, ସେମାନେ ପିଉଛନ୍ତି, କିନ୍ତୁ ଆକୁ ଦେଖିକି ସବୁ ଧାଇଁକି ଆସୁଛନ୍ତି, ପୁରା ବହୁତ ବେଗରେ ଧାଇଁକି ଆସୁଛନ୍ତି। ତେଣୁ ଗୋପ ବୟୋଜ୍ୟେଷ୍ଠ ଗୋପମାନେ ସେମାନେ ଯେତେବେଳେ ଦେଖିଲେ, ସେମାନେ ସବୁ ଆସିଗଲେ, ସେ ପିଲା ତାଙ୍କ ପିଲାମାନଙ୍କ ଉପରେ, ତାଙ୍କ ପିଲାମାନେ ପୁଅମାନେ ସବୁ ଥାନ୍ତି, ତାଙ୍କ ଉପରେ ବହୁତ କ୍ରୋଧ ପ୍ରକାଶ କଲେ। ତାଙ୍କୁ କୁହାଯାଇଥିଲା ଏଠିକି ନ ଆସିବା ପାଇଁ, ସେମାନେ ଏଠିକି ଆସିଗଲେ, ବର୍ତ୍ତମାନ ଗାଈର କ୍ଷୀର ବାଛୁରୀମାନେ ସବୁ ପିଇଦେବେ, ଆଉ ଆମେ କ'ଣ ଗାଈ ଦୁହିଁବୁ କ'ଣ କରିବୁ, ରାଗିକି ଆସୁଛନ୍ତି। କିନ୍ତୁ ଏଠି ଯେତେବେଳେ ପହଞ୍ଚିଗଲେ, ସେମାନେ ଆଉ ତାଙ୍କର କ୍ରୋଧ ଭୁଲି ଯାଉଛନ୍ତି, ପିଲାମାନଙ୍କୁ ନେଇକି ଆଣିଲେ, ତାଙ୍କୁ କୁଣ୍ଢେଇକିରି ତାଙ୍କୁ ଚୁମ୍ବନ ଦେଉଛନ୍ତି, ଏସବୁ କରୁଛନ୍ତି। ତ ବଳରାମ ଦେଖିକି ଯେଉଁ ଆଶ୍ଚର୍ଯ୍ୟ, ଇଏ କ'ଣ ଲୀଳା ସବୁ ହେଉଛି, ଏମିତି କାହିଁକି ହେଉଛି ଆଶ୍ଚର୍ଯ୍ୟ ଲୀଳା, ବଳରାମ ସେ ପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ବର୍ଷ କାଳ ଏଭଳି ଲୀଳା ହେଉଛି। ତେଣୁ କୃଷ୍ଣ ସେ ସମୟରେ କହିଲେ ଯେ ଏଇଭଳି ଭାବରେ ବ୍ରହ୍ମା, ତେଣୁ ତାପରେ ବ୍ରହ୍ମା ଯେତେବେଳେ ଆସି ଦେଖିଲେ ଯେ ଭଗବାନ ନିଜକୁ ବିସ୍ତାର କରିଛନ୍ତି, ତେଣୁ ସେ ଏଇ 14 ଅଧ୍ୟାୟରେ ଏଇ ସ୍ତୁତିଟି କରିଛନ୍ତି। 58 ନା କେତେଟି ଶ୍ଳୋକ ଅଛନ୍ତି, ଏଇସବୁ ଗୁଡ଼ାକ ସ୍ତୁତି, ବ୍ରହ୍ମାଙ୍କ ସ୍ତୁତି। 61 ଶ୍ଳୋକ ଅଛନ୍ତି, ତା ଦେହରୁ ଅଧିକାଂଶ ହେଉଛି ବ୍ରହ୍ମାଙ୍କର ସ୍ତୁତି। 58 ଲାଷ୍ଟ ଶ୍ଳୋକଟି କହିଛନ୍ତି, ଲାଷ୍ଟ ସ୍ତୁତିଟି। ତେଣୁ ଆଜି ଏଇ ସ୍ତୁତିଟି ଆମେ କହୁଛେ, ଜ୍ଞାନେ କେଉଁଟା 14 ଅଧ୍ୟାୟ 3 ଶ୍ଳୋକ, ଜ୍ଞାନେ ପ୍ରୟାସମ ଉଦପାସ୍ୟ ନମନ୍ତ ଏବ ଜୀବନ୍ତି ସନ୍ମୁଖରିତାଂ ଭଗଦୀୟ ବାର୍ତ୍ତାଂ ସ୍ଥାନେ ସ୍ଥିତା ଶ୍ରୁତିଗତାଂ ତନୁବାଂ ମନୋଭି ଯେ ପ୍ରାୟ ସୁଜିତୋ ଜିତୋ ପେଶୀତ ଶ୍ଳୋକ୍ୟାମ। ଇଏ ହେଉଛି ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଏ ଶ୍ଳୋକଟି ବହୁତ ପ୍ରସିଦ୍ଧ ଶ୍ଳୋକ। ଯେଉଁ ଶ୍ଳୋକଟି ଯେତେବେଳେ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଯାଇଥିଲେ କେଉଁଠିକି, ଦାକ୍ଷିଣାତ୍ୟ ଯେତେବେଳେ ଯାଇଥିଲେ, ରାୟରମଣଙ୍କ ସହିତ କଥା ହେଇଛନ୍ତି, ସେହି ସମୟରେ ସାଧ୍ୟ ସାଧନ ବିଷୟରେ ପଚାରିଛନ୍ତି, ରାୟରମଣ ବିଭିନ୍ନ ସବୁ ଉତ୍ତର ଦେଇଛନ୍ତି, ବିଷ୍ଣୁ ପୁରାଣରୁ ଉଦ୍ଧାର କରି କହିଛନ୍ତି, ଚାତୁର୍ବର୍ଣ୍ଣ ବିଷୟରେ କହୁଛନ୍ତି, ବର୍ଣ୍ଣାଶ୍ରମ ବିଷୟରେ, ଚାତୁବର୍ଣ୍ଣ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି, ବର୍ଣ୍ଣାଶ୍ରମ ଚାରୋତା ପୁରୁଷେଣ ପରୋପମାନ ବିଷ୍ଣୁ ଆରାଧିତ ପନ୍ଥା ନାନ୍ୟତ୍ୱ ତୋଷ କାରଣ। ସାଧ୍ୟ ଭଗବାନଙ୍କୁ ଜାଣିବା ପାଇଁ, ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ସାଧନ ହେଉଛି କେଉଁଟା ନା, ଏଇ ବର୍ଣ୍ଣାଶ୍ରମ ଧର୍ମ। କିନ୍ତୁ ମହାପ୍ରଭୁ କହିଲେ ଏହ ବାହ୍ୟ, ଆଗେ କହାର ଏଇଟା ବାହ୍ୟ, ଏଇଟା ବର୍ତ୍ତମାନ କଳିଯୁଗରେ ସେସବୁ ନୁହଁ। ତେଣୁ ଅନେକ ସବୁ ଶ୍ଳୋକ ଉଦ୍ଧାର କରିସାରିଲା ପରେ ଅନ୍ତିମରେ ଏହି ଶ୍ଳୋକଟି ଯେତେବେଳେ କହିଲେ ରାୟ ରାମାନନ୍ଦ, ସେତେବେଳେ ମହାପ୍ରଭୁ କହିଲେ ଏହ ହଏ, ଏଇଟା ଠିକ୍। ତେଣୁ ଏହି ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ, ଜ୍ଞାନେ ପ୍ରୟାସମ ଉଦପାସ୍ୟ, ନିଜ ଚେଷ୍ଟାରେ, ନିଜ ଜ୍ଞାନରେ ଭଗବାନଙ୍କୁ ପ୍ରୟାସ କରି ଜାଣିବା ପାଇଁ ଚେଷ୍ଟା କରିବାଟାକୁ ତ୍ୟାଗ କରିବାକୁ ପଡ଼ିବ। ଜ୍ଞାନେ ପ୍ରୟାସ ମୋତେ ପ୍ରୟାସ ନମନ୍ତ ଏବ ଜୀବନ୍ତି ସମ୍ମୁଖରିତା ଭଗବଦୀୟ ବାର୍ତ୍ତା, ଭଗବଦୀୟ ବାର୍ତ୍ତା ଭଗବାନ କଥା ସାଧୁ ମୁଖରୁ ଯଦି ଶ୍ରମଣ କରିବେ, ନମନ୍ତ ଏବ, ନମନ୍ତ ଏବ ମାନେ ବହୁତ ବିନୟ ସହକାର ଯଦି ଶ୍ରବଣ କରିବେ, ଏବଂ ସ୍ଥାନେ ସ୍ଥିତା, ଯିଏ ଯେଉଁ ସ୍ଥିତିରେ ଅଛନ୍ତି ତାକୁ ପରିବର୍ତ୍ତନ କରିବା ଦରକାର ନାହିଁ, କେବଳ କାୟ ମନ ବାକ୍ୟରେ ଶ୍ରୁତିଗତା ତନୁବାନ ମନୋଭୀର ଯିଏ ପ୍ରାୟସ ଜିତୁ, ଯେଉଁମାନେ ଏଇଭଳି ଭାବରେ ପ୍ରୟାସ କରୁଛନ୍ତି ସେମାନେ ଯଦିଓ ଭଗବାନ ଅଜିତ, କିନ୍ତୁ ସେମାନେ ଭଗବାନଙ୍କୁ ଜିତି ଯାଉଛନ୍ତି, ଜିତୁ ପେଶୀ ତୈଶ୍ଲୋକ୍ୟା। ତେଣୁ ଏଇଭଳି ଭାବରେ ଅନେକ ସ୍ତୁତି ହେଇଛି, ଆଜି ଆମେ ଏଇଠି ଗୋଟିଏ ସ୍ତୁତିରେ ଗୋଟେ ଲାଇନ୍ ମାନେ ତ ଆଉ ଅନ୍ୟ ଲାଇନ୍ ତମେ ଶୋଇ ପଡ଼ିଥିଲ, ବର୍ତ୍ତମାନ ଭଗବାନ କଥାକୁ ନମନ୍ତ ଏବ ବହୁତ ବିନୟ ସହକାରେ କାୟ ମନ ବାକ୍ୟରେ ଯଦି ଶ୍ରବଣ କରିବେ, ଭଗବାନ ଯଦିଓ ଅଜିତ, ଭଗବାନ କେହି ଜିତି ପାରିବେନି, କିନ୍ତୁ ସିଏ भगवान को जीत जीत तो प्रसिद्ध है श्लोक है। जय श्रीमद भागवतम की, जय श्री गोपाल महाराज की, जय श्री गुरुदेव की, आनंद कोटि वैष्णव की, साई गौर आनंद की।